ବିଶ୍ୱ ବୟସ୍କ ନିର୍ଯାତନା ନିରୋଧ ଦିବସ ଉପଲକ୍ଷେ ମୁଁ ପ୍ରମିଳା ମହାପାତ୍ର ଭିନ୍ନକ୍ଷମ ପ୍ରତିନିଧି ଆପଣଙ୍କୁ ସ୍ୱାଗତ ଜଣାଉଛି। ଆମେ ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛୁ ଯାହାର ବିଷୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ବ୍ୟକ୍ତିଙ୍କୁ କିପରି ପ୍ରାଧାନ୍ୟ ଦେବା। ସେଥିପାଇଁ ଆମ ସହ ଯୋଡ଼ି ଅଛନ୍ତି ଶ୍ରୀ ଯୁଗଲ କିଶୋର ସାହୁ, ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ। ସାର୍, ଆପଣଙ୍କୁ ସ୍ୱାଗତ। ଏବଂ ଆମ ସହିତ ଯୋଡ଼ି ଅଛନ୍ତି ସମ୍ମାନୀୟ କନକଲତା ବାରିକ, SDA ପ୍ରେସିଡେଣ୍ଟ। ମ୍ୟାଡ଼ାମ, ଆପଣଙ୍କୁ ସ୍ୱାଗତ। ବର୍ତ୍ତମାନ ଆମେ କାର୍ଯ୍ୟକ୍ରମକୁ ଆଗକୁ ନେବା। ମୁଁ ପ୍ରଥମେ କନକଲତା ବାରିକଙ୍କୁ କହିବି, ସେ ନିଜର ଅନୁଭୂତି କହିବେ।
ମୁଁ 46 ୱାର୍ଡରୁ କନକଲତା ବାରିକ, ୟୁପିଏ ପ୍ରେସିଡେଣ୍ଟ ଆସିଛି। ଆମ ଘରେ ଫନି ବାତ୍ୟାରେ ପାଣି ପଶିଥିବାରୁ ଆମେ ଭାରି ହଇରାଣ ହୋଇଥିଲୁ। ନା ମୁଁ ଏକ ବୟସ୍କ ସ୍ତ୍ରୀ ଲୋକ, ପାଇଖାନା ଯିବା ପାଇଁ ଅସୁବିଧା ହେଲା, ପାଣି ଭର୍ତ୍ତି, ଘରେ ବି ପାଣି ପଶିଗଲା, ଡ୍ରେନ୍ ଏତେ ଚୌକ ହେଲା, ଘରେ ଅଗଣା ସବୁଆଡ଼େ ପାଣି ଭର୍ତ୍ତି ହୋଇଗଲା। ଆଉ ମୁଁ ଛୁଆ ପିଲାଙ୍କୁ କହିକି ଯେ ପାଇଖାନାକୁ ଉଚ୍ଚ କରିଥିବାରୁ ଏ ସୁବିଧାରେ ଟିକେ ଯାଇପାରୁଛି। ତା'ପରେ ଆମର ବୋଉ ଗୋଟେ ପ୍ରେଗନେଣ୍ଟ ଥିଲେ, ଫନି ବାତ୍ୟାରେ ଚାଳ ଘର ଥିଲା, ସେଟା ଉଡ଼େଇ ନେଇଥିବାରୁ ସେ ଭାରି ଅସୁବିଧା ହୋଇଥିଲା। ତାଙ୍କୁ ଆମେ 6 କଲ୍ୟାଣ ମଣ୍ଡପରେ ନେଇକି ଭର୍ତ୍ତି କରିଥିଲୁ, ସେଇଠି ରହିଥିଲୁ 2-4 ଦିନ, ରହିଲା ପରେ ଘର ତାଙ୍କୁ ସୁବିଧା କରିକି ଆସିଲୁ।
ଧନ୍ୟବାଦ ମ୍ୟାଡ଼ାମ। ମୁଁ ବର୍ତ୍ତମାନ ଯୁଗଳ ସାର୍ଙ୍କୁ ଅନୁରୋଧ କରିବି, ସେ ଆମକୁ କିଛି ଆଜିର ଦିବସର ମହତ୍ଵ ଜାଣିବା ପାଇଁ ଆମେ କିଛି କହିବୁ।
ଧନ୍ୟବାଦ ମ୍ୟାଡ଼ାମ। ଆଜିର ଯେଉଁ କାର୍ଯ୍ୟକ୍ରମ ଆମେ ଏଠି କରିବାକୁ ଯାଉଛେ, ସେ କାର୍ଯ୍ୟକ୍ରମ ଆଜିର ଦିବସ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଆପଣ ତ କହିଛନ୍ତି ପ୍ରଥମରୁ ଯେ ଆଜି ହେଉଛି ଗୋଟେ ବଡ଼ ଦିନ ଆମମାନଙ୍କ ପାଇଁ, ବରିଷ୍ଠ ନାଗରିକମାନଙ୍କ ପାଇଁ, ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ଦିବସ। ଏହି ଦିବସର ମହତ୍ଵ କ'ଣ, କାହିଁକି ଆକୁ ପାଳନ କରାଯାଉଛି, କ'ଣ ପାଇଁ ଆମେ ଆକୁ ଜାଣିବା ବି ଦରକାର, ଏ ବିଷୟରେ ଏକ ସମୀକ ଭାବରେ ଆମେ କଥା ଆଲୋଚନା କରିବା। ଆମେ ଏଠି ଯେଉଁମାନେ ଅଛେ ଆଲୋଚନାରେ ଭାଗ ନେଉଛେ, ସବୁ ପ୍ରାୟ ବରିଷ୍ଠ ନାଗରିକ ଭାବୁଛୁ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଆଜିର ଦିନରେ ଭୟଙ୍କର ଅବସ୍ଥା ବର୍ତ୍ତମାନ ହେଇଛି, ଖାଲି ଆମ ରାଜ୍ୟରେ ନୁହେଁ, ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଏ ଅବସ୍ଥା ବର୍ତ୍ତମାନ ସୃଷ୍ଟି ହେଇଛି। ଏଇ ଯେଉଁ ନିର୍ଯାତନା କହିଲା ମାନେ ଆମକୁ କ'ଣ ବୁଝିବାକୁ ପଡ଼ିବ, ପ୍ରଥମେ ଯେଉଁ ସମୟରେ ସେ କଷ୍ଟ ମାନସିକ ଭାବରେ ହେଇପାରେ, ସେ କଷ୍ଟ ଶାରୀରିକ ଭାବରେ ହେଇପାରେ, ସେ କଷ୍ଟ ଆର୍ଥିକ ଭାବରେ ହେଇପାରେ, ଯେଉଁ ଭାବରେ ବି ହେଇପାରେ, ହେଲେ କଷ୍ଟ ଲାଗିବ ମଣିଷକୁ, ଶାନ୍ତିରେ ରହିପାରିବନି, ତା'ର ବ୍ୟାଘାତ ଆସିବ, ସିଏ ହେଲା ନିର୍ଯାତନା। ଏହି ନିର୍ଯାତନାର କୌଣସି ସଂଜ୍ଞା ନିର୍ଦ୍ଦିଷ୍ଟ ଭାବରେ ନାହିଁ। ତେବେ ଏତିକି ବୁଝିବାକୁ ପଡ଼ିବ ଯେ ନିର୍ଯାତନା କହିଲେ ଆମେ ଏଇଆ ବୁଝିବା ଯେ ଯେତେବେଳେ ସେ ଉପଯୁକ୍ତ ସମ୍ମାନ ନ ପାଏ, ସେ ହେଲା ପ୍ରଥମ ନିର୍ଯାତନା। ତୁ ତା ରେ ରା କରିବା, ତାକୁ ସ୍ନେହରେ ଟିକେ ହାତ ନ ମାରିବା, ତାଙ୍କ ଦେହରେ ଆହା ବୋଲି ଟିକେ ନ କହିବା, ହାତ ଉଠାଇବା, ସେ ହେଲା ବଡ଼ ନିର୍ଯାତନା। ତେଣୁ ଆମେ ଏଇ ଯେଉଁ ନିର୍ଯାତନା ଦିବସ ପାଇଁ ସୁରକ୍ଷାର ରାସ୍ତା ବି ଅଛି, ସେ ବୁଝିବା ପାଇଁ ଆମର ଗୋଟେ ଆଇନ ବି ପ୍ରଣୟନ ହୋଇଛି ଆମ ଦେଶରେ, 2007 ସେ ଆଇନ ହେଲାଣି, MWPSC ଆକ୍ଟ, ମେଣ୍ଟେନାନ୍ସ ଆଣ୍ଡ ୱେଲ୍ଫେୟାର ଅଫ୍ ପ୍ୟାରେଣ୍ଟସ୍ ଆଣ୍ଡ ସିନିୟର ସିଟିଜେନ୍ସ। ଏ 2007 ଯେଉଁ ଆକ୍ଟ ବା ଅଧିନିୟମ ତିଆରି ହୋଇଛି, ସେ ଅଧିନିୟମ ପରିବର୍ତ୍ତନ ପାଇଁ ଆମର ପାର୍ଲାମେଣ୍ଟରେ ଆଇନ ମଧ୍ୟ ପଡ଼ିଛି ଶୀଘ୍ର ପରିବର୍ତ୍ତନ କରିବା ପାଇଁ। ତେଣୁ ବରିଷ୍ଠ ନାଗରିକ ଥରେ ହୋଇଗଲେ ତାକୁ ପ୍ରୋଟେକ୍ସନ୍ ଦେବା ପାଇଁ ଏଇ ଯେଉଁ ଆକ୍ଟଟି ତିଆରି ହୋଇଛି, ସବୁ ଜିନିଷ ଅଛି। ମୁଁ ତ କହୁଛି ସେ ଆକ୍ଟକୁ ବର୍ତ୍ତମାନ ଆଲୋଚନା କରିକି ବୁଝାଇବା ଦରକାର ଲୋକମାନଙ୍କୁ। ଏପର୍ଯ୍ୟନ୍ତ ଭାରତବର୍ଷରେ 100 ବୁଢ଼ାବୁଢ଼ୀ ଭିତରୁ 8 ବୁଢ଼ାବୁଢ଼ୀ ଜାଣିଛନ୍ତି ଗୋଟେ ଆକ୍ଟ ଅଛି। ଆଉ କ'ଣ କହିବି, ଦୁଃଖର ବିଷୟ, ଆମର ବନ୍ୟା ବାତ୍ୟା ବା ପ୍ରାକୃତିକ ବିପର୍ଯ୍ୟୟ, ଆମର ବରିଷ୍ଠ ନାଗରିକ ହୁଅନ୍ତୁ ବା ତାଙ୍କ ପାଖରେ ଯେଉଁମାନେ ୟଙ୍ଗ ଜେନେରେସନ୍ ଅଛନ୍ତି ଯୁବକମାନେ, ସବୁବେଳେ ତାଙ୍କର ସେବା କରିବା ପାଇଁ ଆଗ ହେବେ। ତେଣୁ ସେଥିପାଇଁ ମୋ ସମାଜରେ ଯେଉଁମାନେ ଯୁବକ ଗୋଷ୍ଠୀ ଅଛନ୍ତି, ସେହି ସମୟରେ ଯେଉଁ ଘଟଣା ଘଟୁଛି ସେତେବେଳେ ସେମାନଙ୍କର କର୍ତ୍ତବ୍ୟ ହେଉଛି ତା ଚାରିପଟରେ ଯେଉଁ ବରିଷ୍ଠ ନାଗରିକମାନେ ଅଛନ୍ତି ତାଙ୍କର ଯତ୍ନ ଆଗ ସୁଚାରୁ ରୂପେ ନେବାର କର୍ତ୍ତବ୍ୟ। ଜରୁରୀକାଳୀନ ପ୍ରାକୃତିକ ବିପର୍ଯ୍ୟୟରେ ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା, ଆହୁରି ଆଶା କରୁ ଯେ ଇଏ ପରିମାର୍ଜିତ ଅବସ୍ଥାରେ ଆହୁରି ଉନ୍ନତଶୀଳ ହୋଇପାରିବ, କାହିଁକିନା ଆମେ ବର୍ତ୍ତମାନ ଚାଲି ବି ପାରୁନି, କଥା ବି କହିପାରୁନି, ମନେ ବି ରଖିପାରୁନି, ଏହି ସମୟରେ ଆମର ଯତ୍ନ ଦରକାର। ସେଇ ଯତ୍ନ ପାଇଁ ଆମର ଦରକାର ହେଉଛି ବର୍ତ୍ତମାନ ସମାଜରେ କେୟାର ଗିଭର୍ସ, ଯତ୍ନ ନେବାର ଦାୟିତ୍ୱ ଯେଉଁମାନଙ୍କୁ ଦିଆଯାଏ। କିନ୍ତୁ ଆମର ସବୁଠୁ ବଡ଼ କାମ ହେଉଛି ଯେଉଁ ପିତାମାତାଙ୍କୁ ବା ପିଲାମାନେ ବା ସମାଜ ସମ୍ମାନ ଦେବା କଥା ବୁଢ଼ା ବୁଢ଼ୀଙ୍କି, ସେ ସମ୍ମାନ ଦେବା ପାଇଁ ଆମର ସାମାଜିକ ପରିବର୍ତ୍ତନ ଦରକାର। ସାମାଜିକ ପରିବର୍ତ୍ତନ ପାଇଁ ସେମାନଙ୍କୁ ଶିକ୍ଷା ଯେତେବେଳେ ସ୍କୁଲରେ ପାଠ ପଢ଼ୁଛନ୍ତି ପଢ଼ିବା ଦିନ ଠାରୁ ତାଙ୍କୁ ଶିକ୍ଷା ଦରକାର। ପ୍ରତ୍ୟେକ ସ୍ତରରେ ଶିକ୍ଷା ଦେବାର ଆବଶ୍ୟକତା ଅଛି।
ସାର୍ ଆପଣଙ୍କୁ ଧନ୍ୟବାଦ। ନମସ୍କାର, ମୋ ନାଁ ପ୍ରମିଳା ମହାପାତ୍ର, 63 ନମ୍ବର ୱାର୍ଡ଼ର ତପୋବନ ବସ୍ତି ବରବାରୀ।
ଆଚ୍ଛା, ବରବାରୀ, ହଁ ଜାଣି।
ମୁଁ ଆମର 2003 ମସିହାରୁ ମହିଳା ସମିତି ଅଛି, ସେଇ ଗୃହଲକ୍ଷ୍ମୀ ମହିଳା ସମିତିର ମୁଁ ସେକ୍ରେଟେରୀ ଥିଲି, ଆଉ SHGରେ ମୁଁ ମଧ୍ୟ ସେକ୍ରେଟେରୀ ଥିଲି। ମୁଁ ଜଣେ ସ୍ୱେଚ୍ଛାସେବୀ ଭିନ୍ନକ୍ଷମ ସିନିୟର ସିଟିଜେନ୍। ମୁଁ ଭିନ୍ନକ୍ଷମ ହେଲେ ମଧ୍ୟ ମୁଁ ସମସ୍ତଙ୍କ ପାଇଁ ସ୍ୱେଚ୍ଛାସେବୀ ହିସାବରେ କାମ କରେ। ମୁଁ ନିଜେ ନ ଚାଲିଲେ ମଧ୍ୟ ଲୋକମାନେ ମୋତେ ନେଇଯାଆନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ। ମୁଁ ବୟସ୍କ ଲୋକ ହେଉ ଭିନ୍ନକ୍ଷମ ଲୋକ ହେଉ ସେମାନଙ୍କ ପାଇଁ ମଧ୍ୟ ମୁଁ କାମ କରେ। ଆଉ ବୟସ୍କ ଲୋକ ପାଇଁ ମୁଖ୍ୟତଃ କାମ କରେ କ'ଣ, ଯେତେବେଳେ ବାତ୍ୟା ବନ୍ୟା ବର୍ଷା ଜୋର ହେଲେ ବୁଢ଼ା ବୁଢ଼ୀ ଯେଉଁ ଅଛନ୍ତି ପାଖାପାଖି ସେମାନେ ସବୁ କ'ଣ କରନ୍ତି ନା ବହୁତ ହଇରାଣ ହୁଅନ୍ତି। ମୁଖ୍ୟତଃ ପାଣି ପାଇଖାନା ଏପାଇଁ ଆଗେ ଆମେ ଯେତେବେଳେ ବସ୍ତିରେ ଆମର ଘର କଲୁ ସେତେବେଳେ ପ୍ରଥମ ଆମକୁ 99 ମସିହା ବାତ୍ୟା ହୋଇଥିଲା। ସେ ବାତ୍ୟାରେ ମୋ ମା ଭଳି ଆହୁରି ଅନେକ ଥିଲେ ବୟସ୍କ ଲୋକ, ସେମାନଙ୍କୁ ସେତେବେଳେ ତ ଏତେ ଗାଡ଼ି ନଥିଲା, ସାଇକେଲରେ ବସେଇକି ମଧ୍ୟ ମା ରଥି ଘରେ ସେଠିଥିଲେ ଆମେ ମା'କୁ ଘରେ ନେଇକି ଛାଡ଼ି ଆସିଥିଲୁ। 4-5 ଜଣଙ୍କୁ ନେଇ ରଖିଥିଲୁ। ତାପରେ 99 ମସିହାରେ ମୁଁ କୋଣାର୍କରେ ଚାକିରି ନେଇଥିଲି। ସେଇ ଚାକିରି କଲା ପରେ 99 ମସିହା ବାତ୍ୟା ପରେ ସେଇଟା ଆମର ବନ୍ଦ ହୋଇଗଲା, ଗଭର୍ଣ୍ଣମେଣ୍ଟର ବନ୍ଦ ହୋଇଗଲା। ସେଇ ଦିନଠାରୁ 40 ପିଲା ରଖି ପାଠ ପଢ଼ାଇ ଟ୍ୟୁସନ୍ ନିଜେ କରେ ଆଉ ସ୍ୱେଚ୍ଛାସେବୀ ହିସାବରେ କାମ କରେ। ଆଜିର କାର୍ଯ୍ୟକ୍ରମ ଶେଷ ରଖିବା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।